ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପଞ୍ଚଦେଶୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସକାଳେ ଆର୍ଜେଣ୍ଟିନାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ବ୍ରାଜିଲରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଆଜି ଚତୁର୍ଥ ଦିନରେ 64 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘାନା ଏବଂ ତ୍ରିନିଦାଦ ଓ ଟୋବାଗୋ ସଫଳ ଗସ୍ତ ଶେଷ କରିବା ପରେ ପଞ୍ଚଦେଶୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସକାଳେ ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନସ୍ ଆରିଜ୍ରେ ପହଞ୍ଚିଛନ୍ତି। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଗ୍ଲୋବାଲ୍ ସାଉଥ୍ ସହ ଭାରତର ସମ୍ପର୍କକୁ ମଜବୁତ କରିବା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ସନ୍ଧ୍ୟାରେ ଆର୍ଜେଣ୍ଟିନାର ଜାତୀୟ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଜେନେରାଲ୍ ଜୋସ୍ ଡି ସାନ୍ ମାର୍ଟିନ୍ଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପରେ ଶ୍ରୀ ମୋଦିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ। ଶ୍ରୀ ମୋଦି ଏକ ପ୍ରତିନିଧିସ୍ତରୀୟ ଆଲୋଚନାରେ ଭାଗ ନେବା ପରେ ରାଷ୍ଟ୍ରପତି ଜାଭିୟର୍ ମିଲେଙ୍କ ଦ୍ୱାରା ଆୟୋଜିତ ମଧ୍ୟାହ୍ନ ଭୋଜନରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କ୍ଲବ୍ ବୋକା ଜୁନିୟର୍ସ ଫୁଟବଲ ଷ୍ଟାଡିୟମ୍ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତା ଆହୁରି ଦୃଢ଼ ହେବା ସହ ସହଯୋଗର ନୂଆ ପଥ ଉନ୍କକ୍ତ ହେବ ବୋଲି ଆଶା କରାଯାଉଛି। ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ ଓ ଔଷଧ, ପ୍ରତିରକ୍ଷା ଓ ସୁରକ୍ଷା ଭିଭିଭୂମି, ଖଣି ଓ ଖଣିଜ ସମ୍ପଦ, କୃଷି ଓ ଖାଦ୍ୟ ସୁରକ୍ଷା, ସବୁଜ ଶକ୍ତି, ବିପର୍ଯ୍ୟୟ ପରିଚାଳନା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଶିକ୍ଷା ସମ୍ବନ୍ଧରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 2024 ବ୍ରାଜିଲର ରିଓ ଡି ଜେନେରିଓଠାରେ ଅନୁଷ୍ଠିତ G20 ଶିଖର ସମ୍ମିଳନୀରେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ। ଗତ 57 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଦ୍ୱିପକ୍ଷୀୟ ଆର୍ଜେଣ୍ଟିନା ଗସ୍ତ। ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଯୋଗ, ଆୟୁର୍ବେଦ, ଦର୍ଶନ ତତ୍ତ୍ୱ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଦୃଢ଼ ସମ୍ପର୍କ ରହିଛି। ଗତବର୍ଷ ଉଭୟ ଦେଶ 75 ବର୍ଷର କୂଟନୈତିକ ସମ୍ପର୍କ ପାଳନ କରିଥିଲେ। ଆଗାମୀ ଦିନରେ ତୈଳ, ଲିଥିୟମ୍, ତମ୍ବା ଏବଂ ବିଭିନ୍ନ ଖଣିଜ ପଦାର୍ଥ ଆମଦାନୀ କ୍ଷେତ୍ରରେ ଭାରତକୁ ଆର୍ଜେଣ୍ଟିନା ସହଯୋଗ କରିବା ନେଇ ଆଶା ପ୍ରକାଶ ପାଇଛି। ଆର୍ଜେଣ୍ଟିନା ଗସ୍ତ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନାମ୍ବିଆ ଯିବା ପୂର୍ବରୁ ରିଓ ଡି ଜେନେରିଓଠାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ବ୍ରାଜିଲ୍ ଯାତ୍ରା କରିବେ। ବୈଦେଶିକ ମନ୍ତ୍ରଣାଳୟ ସଚିବ ନୀନା ମାଲହୋତ୍ରା କହିଛନ୍ତି ଭାରତ ଓ ତ୍ରିନିଦାଦ ଏବଂ ଟୋବାଗୋ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ଫଳରେ ସଂସ୍କୃତି, କ୍ରୀଡ଼ା ଏବଂ ଶିକ୍ଷା କ୍ଷେତ୍ରରେ ଆହୁରି ସୁଦୃଢ଼ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରିବିଆନ୍ ରାଷ୍ଟ୍ର ଗସ୍ତ ସମ୍ପର୍କରେ ପୋର୍ଟ ଅଫ୍ ସ୍ୱେନ୍ରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଅନେକଗୁଡ଼ିଏ ଘୋଷଣା କରାଯାଇଛି। ଏଥିରେ ପ୍ରବାସୀ ଭାରତୀୟଙ୍କୁ ଭାରତୀୟ ନାଗରିକତା କାର୍ଡ ପ୍ରଦାନ ବିଷୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ତ୍ରିନିଦାଦ ଏବଂ ଟୋବାଗୋରେ ମୋଟ ଜନସଂଖ୍ୟାର 40-45% ପ୍ରବାସୀ ଭାରତୀୟ ଅଛନ୍ତି। ଏ ସମ୍ପର୍କରେ ପୂର୍ବରୁ ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ
ଭାରତୀୟ ସଂସ୍କୃତି କେ ବିବିଧ ରଙ୍ଗ ଓ ଆଧ୍ୟାତ୍ମିକ ଶକ୍ତି ନେ ହମେଶା ଦୁନିଆ ଭର କେ ଲୋକଙ୍କୁ ଅପନି ଓର ଖିଚା ହେ। ମୈଁ ଆପକୋ ଆର୍ଜେଣ୍ଟିନା ମେ ଫହରା ରହେ ଭାରତୀୟ ସଂସ୍କୃତି କେ ପରଚମ କେ ବାରେ ମେ ବତାଉଙ୍ଗା। ୟହାଁ ଆର୍ଜେଣ୍ଟିନା ମେ ଏକ ସଂସ୍ଥା ହେ ହସ୍ତିନାପୁର ଫାଉଣ୍ଡେସନ। ଆପକୋ ସୁନକର କେ ଆଶ୍ଚର୍ଯ୍ୟ ହୋତା ହେ ନା, କହାଁ ଆର୍ଜେଣ୍ଟିନା ଔର ୱହାଁ ବି ହସ୍ତିନାପୁର ଫାଉଣ୍ଡେସନ। ୟହ ଫାଉଣ୍ଡେସନ ଆର୍ଜେଣ୍ଟିନା ମେ ଭାରତୀୟ ବୈଦିକ ପରମ୍ପରାଓ କେ ପ୍ରସାର ମେ ଜୁଟା ହେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଏହି କାର୍ଡ ପ୍ରଦାନ ଦ୍ୱାରା ସେମାନେ ବିନା ପ୍ରତିବନ୍ଧକରେ ଭାରତରେ ବସବାସ କରିବା ସହିତ କାର୍ଯ୍ୟ କରିପାରିବେ। ଭାରତ ସହିତ ନିଜର ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ନିଜର ପୈତୃକ ଭୂମିକୁ ପରିଦର୍ଶନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ସେଠାକାର ଭାରତୀୟ ବଂଶୋଦ୍ଭବଙ୍କୁ ଅନୁରୋଧ କରିଛନ୍ତି। ତ୍ରିନିଦାଦ ଓ ଟୋବାଗୋ ୟୁପିଆଇ ଆପଡ଼ାଇବା ଦିଗରେ ଆଫ୍ରିକୀୟ ଅଞ୍ଚଳର ପ୍ରଥମ ରାଷ୍ଟ୍ର ହୋଇଥିବାରୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ଏହାଦ୍ୱାରା ଉଭୟ ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ଲାଭବାନ ହେବେ ବୋଲି ସେ କହିଛନ୍ତି। ଗତକାଲି ସେଠାକାର ସଂସଦର ଯୁଗ୍ମ ଅଧିବେଶନକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି
डेमोक्रेसी सिर्फ एक पॉलिटिकल मॉडल भर नहीं है, हमारे लिए ये वे ऑफ लाइफ है, हमारी हजारों वर्षों की महान विरासत है। इस संसद में भी कई साथी ऐसे हैं जिनके पूर्वज बिहार से हैं, वो बिहार जो महाजनपदों यानी एंशियंट रिपब्लिक्स की भूमि है।
आपण माने संवाद सुनुछंती आकाशवाणी। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓ ପରଦିନ ବ୍ରାଜିଲ୍ର ରିଓ ଡି ଜେନେରିଓରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ। ପରେ ପ୍ରଧାନମନ୍ତ୍ରୀ ବ୍ରାସେଲିଆ ଗସ୍ତ କରିବେ। ପ୍ରାୟ 6 ଦଶନ୍ଧି ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବ୍ରାସେଲିଆ ଗସ୍ତ ହେବ। ଗସ୍ତ ସମୟରେ ଶ୍ରୀ ମୋଦି ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜି ନାସିଓ ଲୁଲା ଦା ସିଲ୍ଭାଙ୍କ ସମେତ ଅନେକ ବିଶ୍ୱ ନେତାଙ୍କ ସହିତ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ବ୍ରିକ୍ସ ଫୋରମର ସଦସ୍ୟ ଥିବା 10ଟି ଦେଶ ସହ ଭାରତର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥାପନ କରିବେ। ବ୍ରିକ୍ସ ବିଶ୍ୱ ଜିଡିପିର 39% ଏବଂ ବିଶ୍ୱ ବାଣିଜ୍ୟର 23% ପ୍ରତିନିଧିତ୍ୱ କରୁଥିବାବେଳେ ପୁଞ୍ଜିନିବେଶ କ୍ଷେତ୍ରରେ 24% ଏବଂ ତୈଳ ଉତ୍ପାଦନରେ 43% ଅବଦାନ ରଖିଛି। ବ୍ରିକ୍ସ ସମ୍ମିଳନୀରେ ସ୍ୱାସ୍ଥ୍ୟ, ବାଣିଜ୍ୟ, ପୁଞ୍ଜିନିବେଶ, ଜଳବାୟୁ ପରିବର୍ତ୍ତନ, କୃତ୍ରିମ ବୁଦ୍ଧିମତା, ବହୁପକ୍ଷୀୟ ଶାନ୍ତି ଓ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି। ଓଡ଼ିଶାର ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉମାନେ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ 3 ରଥ ପ୍ରସ୍ତୁତ ରହିଛି। ବାହୁଡ଼ା ଯାତ୍ରା ପାଇଁ ଭୋରରୁ ମଙ୍ଗଳା ଆଳତୀ, ମୈଲମ ଓ ମଙ୍ଗଳାର୍ପଣ ନୀତି ଶେଷ ହୋଇଥିବାବେଳେ ପରେ ଡୋରଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ପ୍ରାୟ 12ଟାରେ ମହାପ୍ରଭୁଙ୍କୁ ପହଣ୍ଡି କରାଯିବ। ଅପରାହ୍ନରେ ଛେରା ପହଁରା ନୀତି ସହ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବ ଏବଂ ଅପରାହ୍ନ ପ୍ରାୟ 4ଟା ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ।
ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି। ମହାପ୍ରଭୁଙ୍କ ସୁନାବେଶ ଆସନ୍ତାକାଲି ଏବଂ ସୋମବାର ଦିନ ନୀଳାଦ୍ରବ୍ୟ ଜୟ ନୀତି ସମ୍ପନ୍ନ ହେବ। ଏହି ଅବସରରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର ଏବଂ ବଡ଼ଦଣ୍ଡ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହିସବୁ ଅଞ୍ଚଳରେ ଡ୍ରୋନ୍ ଉଡ଼ାଣକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଥିବା ବେଳେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଆକାଶବାଣୀ ସମ୍ଭାଦ ବିଭାଗ ପାଇଁ ମୁଁ ଆଦିତ୍ୟ ନାରାୟଣ ଦାସ।
ଆସନ୍ତା ବର୍ଷ ହଜ୍ ଯାତ୍ରା ନିମନ୍ତେ ସରକାର 1 ସପ୍ତାହ ମଧ୍ୟରେ ଆବେଦନପତ୍ର ଗ୍ରହଣ କରିବା ଆରମ୍ଭ କରିବେ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ଆବେଦନକାରୀ ନିଜର ଫର୍ମ ପୂରଣ କରି ଦାଖଲ କରିବା ଲାଗି ସେ ନିବେଦନ କରିଛନ୍ତି। ଏହାଛଡ଼ା ନିର୍ଦ୍ଧାରିତ ସମୟ ପୂର୍ବରୁ ସାଉଦି ଆରବ ସରକାରଙ୍କ ନିକଟରେ ଆବଶ୍ୟକ ଅର୍ଥ ଦାଖଲ କରିବା ନିମନ୍ତେ ଭାରତର ହଜ୍ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି। 65 ବର୍ଷ ବୟସରୁ ଉର୍ଦ୍ଧ୍ୱ ବୟସ୍କ ହଜ୍ ଯାତ୍ରୀଙ୍କ ଯତ୍ନ ନେବା ଲାଗି ସାଥିରେ ଆଉ ଜଣେ ବ୍ୟକ୍ତିଙ୍କୁ ନେବା ବାଧ୍ୟତାମୂଳକ କରାଯାଇଛି। ଆମେରିକାର ଟେକ୍ସାସ୍ ଅଞ୍ଚଳରେ ପ୍ରବଳ ବନ୍ୟା ଯୋଗୁଁ 13 ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହି ଅଞ୍ଚଳରେ ହଠାତ୍ ବନ୍ୟା ଆସିବାରୁ 20 ଜଣ ପିଲା ନିଖୋଜ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଗୁଆଡାଲୁପ୍ ନଦୀରେ ହଠାତ୍ 26 ଫୁଟ ଉଚ୍ଚର ବନ୍ୟାଜଳ ମାଡ଼ିଆସିବାରୁ ମାତ୍ର 45 ମିନିଟ୍ ସମୟ ମଧ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏକ କ୍ୟାମ୍ପରେ 750 ଜଣ ଛାତ୍ରଛାତ୍ରୀ ଥିବାବେଳେ ସେମାନଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଉଛି। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଆଜି ଚତୁର୍ଥ ଦିନରେ ଭାରତ 64 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ। ଭାରତ ଦ୍ୱିତୀୟ ଇନିଂସରେ 244 ରନ୍ ଆଗରେ ରହିଛି। ଏଜ୍ବାଷ୍ଟନ୍ଠାରେ ଭାରତୀୟ ସମୟ ଅପରାହ୍ନ 3:30 ସମୟରେ ଖେଳ ଆରମ୍ଭ ହେବ। ଗତକାଲି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା କେଏଲ୍ ରାହୁଲ ଏବଂ କରୁଣ ନାୟର ଅପରାଜିତ ଥିଲେ। 5 ମ୍ୟାଚ୍ ବିଶିଷ୍ଟ ମହିଳା କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ତୃତୀୟ T20 ଆନ୍ତର୍ଜାତିକ ମ୍ୟାଚ୍ରେ ଇଂଲଣ୍ଡ 5 ରନ୍ରେ ଭାରତକୁ ପରାସ୍ତ କରିଛି। ଲଣ୍ଡନର ଓଭାଲ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ 172 ରନ୍ର ପିଛା କରି ଭାରତ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 166 ରନ୍ ସ୍କୋର କରିବାକୁ ସମର୍ଥ ହୋଇଥିଲା। ସ୍କୃତି ମନ୍ଧାନା 49 ବଲ୍ରୁ 56 ରନ୍ ସଂଗ୍ରହ କରିଥିବା ବେଳେ ଲରେନ୍ ଫିଲର 2 ୱିକେଟ୍ ଅକ୍ତିଆର କରିଥିଲେ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 20 ଓଭର୍ରେ 9 ୱିକେଟ୍ ହରାଇ 171 ରନ୍ ସ୍କୋର କରିଥିଲା। କ୍ରୋଏସିଆର ଜାଗ୍ରେବ୍ଠାରେ ଅନୁଷ୍ଠିତ 2025 ଗ୍ରାଣ୍ଡ ଚେସ୍ ଟୁର୍ର ର୍ୟାପିଡ୍ ଏବଂ ବ୍ଲିଜ୍ ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ବିଶ୍ୱ ଚମ୍ପିୟନ୍ ଗୁକେଶ ଡୋମାରାଜୁ ର୍ୟାପିଡ୍ ଟାଇଟଲ୍ ହାସଲ କରିଛନ୍ତି। 19 ବର୍ଷୀୟ ଭାରତୀୟ ଖେଳାଳି ଡି ଗୁକେଶ ଗତକାଲି ଶେଷ ରାଉଣ୍ଡରେ ଆମେରିକାର ୱେସ୍ଲି ସୋଙ୍କୁ ପରାସ୍ତ କରିଛନ୍ତି। ଏହା ତାଙ୍କର 7ମ ବିଜୟ। ସେ 18ରୁ 14 ପଏଣ୍ଟ ସ୍କୋର କରି ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି। ପୋଲାଣ୍ଡର ଖେଳାଳି ଦ୍ୱିତୀୟ ସ୍ଥାନରେ ଥିବାବେଳେ ନରୱେର ଖେଳାଳି ତୃତୀୟ ସ୍ଥାନରେ ରହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ପଞ୍ଚଦେଶୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସକାଳେ ଆର୍ଜେଣ୍ଟିନାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ବ୍ରାଜିଲ୍ରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିରେ ଆଜି ଚତୁର୍ଥ ଦିନରେ 64 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଭାରତ। ସମ୍ବାଦ ଶେଷ ହେଲା।